ମୁଁ ସୁନାରାମ ମାରାଣ୍ଡି ରାଧାକୃଷ୍ଣ ବସ୍ତିର ମୁଁ ଜଣେ ସଦସ୍ୟ। ଆମ ବସ୍ତିରେ ଏଇ ଯୋଉ ବିଏମ୍ସି ର ଯୋଉ ଅଳିଆ ଉଠେଇବା ଗାଡି ମଧ୍ୟ ଆସୁନାହିଁ କି ସ୍ୱିପର ମଧ୍ୟ ଆସୁନାହାନ୍ତି। ଏଠାରେ କାମ ସଫା ସୁତୁରା କାମ କରାଯାଉ ନାହିଁ, ତେଣୁ ଏଇଟା କରାଗଲେ ଆମେ ଭଲ ଉପକୃତ ହେଇଥାନ୍ତୁ।